କଳା, ସଂସ୍କୃତି ଓ ଐତିହ୍ୟର ଅନନ୍ୟ ନିଦର୍ଶନର ଭୂମି ହେଉଛି ଉତ୍କଳ। ଏହାର କୋଣ ଅନୁକୋଣରେ ଭରି ରହିଛି ଉତ୍କୃଷ୍ଟ କଳାର ପରିଚୟ। ଦେବଭୂମି ଏହି ମାଟିର ସମୃଦ୍ଧ ଇତିହାସକୁ ନିରେଖି ଦେଖିବାକୁ ଆମେ ପହଞ୍ଚିଥିଲୁ ଢେଙ୍କାନାଳ ସହରରେ, ଯେଉଁଠି କାହିଁ କେଉଁ ଆଦିମ କାଳରୁ ବିରାଜମାନ ହୋଇଛନ୍ତି ସିଦ୍ଧ ବଳରାମଜୀ।
କେବେଠାରୁ ଏହି ମନ୍ଦିର ନିର୍ମାଣ କରାଯାଇଛି?
500 ବର୍ଷରୁ ଉର୍ଦ୍ଧ। ଢେଙ୍କାନାଳ ରାଜପ୍ରସାଦ ତରଫରୁ ରାଜା ସାହେବ ମାନେ ମନ୍ଦିର ନିର୍ମାଣ କରିଥିଲେ, ରାଜ ପରିବାର।
ଉତ୍କଳୀୟ ଭାସ୍କର୍ଯ୍ୟର ପରିପୂର୍ଣ୍ଣ 90 ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ନିର୍ମିତ ଏହି ମନ୍ଦିରରେ ବିରାଜିତ ହୋଇଛନ୍ତି ପ୍ରଭୁ ସିଦ୍ଧ ବଳରାମଜୀଉ। ଏହି ମନ୍ଦିର ଏଠାକାର ରାଜବଂଶ ଦ୍ୱାରା ନିର୍ମିତ ହୋଇଥିଲା। ମନ୍ଦିରର ଇତିହାସ 500 ବର୍ଷ ପ୍ରାଚୀନ। ବଳରାମଜୀଉଙ୍କ ମନ୍ଦିରର ରହିଛି ଅନେକ ବୈଶିଷ୍ଟ୍ୟ। ଏହାର ନିର୍ମାଣ ଶୈଳୀରେ ଉତ୍କଳୀୟ କାରୁକାର୍ଯ୍ୟର ଝଲକ ଦେଖିବାକୁ ମିଳିଥାଏ। ମନ୍ଦିରରେ ସ୍ଥାପିତ ହୋଇଥିବା ବଳଦେବଜୀଉଙ୍କ ପ୍ରସ୍ତର ନିର୍ମିତ ବିଗ୍ରହ ଅନନ୍ୟ ଓ ଅପୂର୍ବ।
ଇଏ ହେଉଛି ଦ୍ୱାପର ଯୁଗର ଅବତାର ଠାକୁର। ତାଙ୍କର ହାତ ଅଛି, ଗୋଡ ଅଛି, ଠିଆ ଅବସ୍ଥାରେ ତାଙ୍କର ନିଶ ଅଛି।
ମନ୍ଦିରର ପାର୍ଶ୍ୱ ଦେବତା ଭାବେ ନୃସିଂହ, ବାମନ, ବରାହ ଓ ଦଶ ଅବତାର ମୁଖ୍ୟ ଆକର୍ଷଣ। ମନ୍ଦିର ପରିସରରେ ରହିଛି ଅନ୍ୟ ଏକ ଜଗନ୍ନାଥ ମନ୍ଦିର, ଯାହାକୁ ମହାରାଜ ସୂର୍ଯ୍ୟ ପ୍ରତାପ ଦେବ ନିର୍ମାଣ କରିଥିଲେ। 12 ମାସରେ 13 ପର୍ବ ପାଳନ ହେଉଥିବା ବଳରାମଜୀଉ ମନ୍ଦିରରେ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ।
ପର୍ବପର୍ବାଣୀ ଏଠି ଆମର ସମସ୍ତ ପର୍ବପର୍ବାଣୀ ହୁଏ। ଚନ୍ଦନ ଯାତ୍ରା ହୁଏ, ରଥଯାତ୍ରା ହୁଏ, ଝୁଲଣ ଯାତ୍ରା ହୁଏ, ଦୋଳ ଯାତ୍ରା ହୁଏ।
ଦେବସ୍ନାନ ପୂର୍ଣ୍ଣିମାରେ ପ୍ରଭୁ ବଳରାମଜୀଉ ନିଜ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ସ୍ନାନବେଦୀକୁ ବିଜେ କରିଥାନ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ପରି ଏଠାରେ ମଧ୍ୟ ସ୍ନାନବେଦୀରେ ବଳରାମଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।
ସପ୍ତଷଠିତମ ଅଧ୍ୟାୟ। 67ରେ ଅନିରୁଦ୍ଧ ବାଣାସୁରରେ ହେଲା ରୁଦ୍ଧ। ଶ୍ରୀ ଶୁକବାଚ ଶୁଣ ପରିଚ୍ଛେଦ ଦଣ୍ଡଧର।
ଶ୍ରୀକୃଷ୍ଣ ବଳରାମଙ୍କ ଅନ୍ୟ ମନ୍ଦିର ଠାରୁ ବଳରାମଜୀଉଙ୍କ ବୈଶିଷ୍ଟ୍ୟତା ସମ୍ପୂର୍ଣ୍ଣ ଭିନ୍ନ। ଦ୍ୱାପର ଯୁଗର କୃଷ୍ଣ ବଳରାମ ଚରିତ୍ରର ପ୍ରତିଫଳନ ଏହି ମନ୍ଦିରରେ ଦେଖିବାକୁ ମିଳିଥାଏ। ପାଖାପାଖି 4 ଫୁଟ ଉଚ୍ଚତା ବିଶିଷ୍ଟ ବିଗ୍ରହମାନଙ୍କର ହାତ ଓ ଗୋଡ଼ ରହିଛି। ବିଗ୍ରହର ପରିଦୃଷ୍ଟତା ଏହି ବିଗ୍ରହମାନଙ୍କର ଅନ୍ୟତମ ବୈଶିଷ୍ଟ୍ୟ।
ସିଦ୍ଧି ବଳରାମ ରଜା ଅମଳରୁ କରିଛନ୍ତି।
ମନ୍ଦିରଟି ଏକ ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି। ଏହାର ଅତି ନିକଟରେ ଘଞ୍ଚ ସବୁଜିମା, ପରିବେଷ୍ଟିତ ବୃକ୍ଷରାଜି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ନିକଟରେ ଥିବା ରାଜପ୍ରସାଦ ମଧ୍ୟ ବିଦେଶାଗତ ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ। ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ 90 କିଲୋମିଟର ଦୂରରେ ବଳରାମଜୀଉଙ୍କ ମନ୍ଦିର ଅବସ୍ଥିତ। ଢେଙ୍କାନାଳ ବସ୍ଷ୍ଟାଣ୍ଡଠାରୁ ମନ୍ଦିରର ଦୂରତା ମାତ୍ର 1 କିଲୋମିଟର ହୋଇଥିଲା ବେଳେ ରେଳ ଷ୍ଟେସନଠାରୁ ଦୂରତା 4 କିଲୋମିଟର। ଦେବତର ବିଭାଗ ପରିଚାଳନାରେ ଥିବା ଏହି ମନ୍ଦିରର ରୀତିନୀତି ଶ୍ରୀମନ୍ଦିର ରୀତିନୀତି ପରି ପ୍ରାୟତଃ ସମାନ।
ଏ ଥିଲା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଗଣଯୋଗାଯୋଗ ବିଭାଗ ଗ୍ରୁପ୍ ଏ ପ୍ରସ୍ତୁତ ଅନନ୍ୟ ସିଦ୍ଧ ବଳରାମଜୀଉ। ଆଲେଖ୍ୟ, ପ୍ରସ୍ତୁତି ଓ ନିର୍ଦ୍ଦେଶନା ରଙ୍ଗବଲ୍ଲଭ ସାହୁ। ଉପସ୍ଥାପନା ଇତିଶ୍ରୀ ପାଣିଗ୍ରାହୀ। ସହାୟକ ପ୍ରତାପ ରୁଦ୍ର, ବିରଞ୍ଚି, ଶଙ୍କର, ଜୀବନ କୃଷ୍ଣ, ଜଗନ୍ନାଥ, ଈଶ୍ୱର ଏବଂ ମାନସ।